ମୁଁ ଶ୍ରୀନିବାସ ସାହୁ ଅରବିନ୍ଦ ନଗର 19 ନମ୍ବର ୱାର୍ଡର ସେକ୍ରେଟାରୀ କହୁଅଛି। ଆମର ଯୋଉ ଅରବିନ୍ଦ ନଗରରେ ରୋଡ ଆଉ ଡ୍ରେନ ସମସ୍ୟା ଯୋଉ ଥିଲା ବର୍ତ୍ତମାନ, ଗତକାଲି ୱାର୍ଡ ମିଟିଂରେ ମୁଁ ଉପସ୍ଥିତ ଥିଲି। ସେଇ ଉପସ୍ଥିତ ଥିବା ସମୟରେ ଯୋଉ ଆଲୋଚନା ହେଲା ରାସ୍ତା ଆଉ ରୋଡ ବିଷୟରେ, ମୁଁ ବହୁତ ଖୁସି ବ୍ୟକ୍ତ କରୁଅଛି। ସେଥିପାଇଁ ମୁଁ ସିଏଫ୍ଆର୍ କୁ ଧନ୍ୟବାଦ ଜଣାଉଅଛି।